ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଜନହିତ ବାଣୀକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଗାମୀ 19, 20, 21 ମାର୍ଚ୍ଚ 2024 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ହେତୁ ଭୁବନେଶ୍ୱର ଅନେକ ଅଞ୍ଚଳରେ ବର୍ଷା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଅଛି। ଏଣୁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଏହି 3 ଦିନ ଆପଣମାନେ ସତର୍କତା ଅବଲମ୍ବନ କରନ୍ତୁ। ଯେହେତୁ 80% ବର୍ଷା ହେବାର ସମ୍ଭାବନା ଅଛି, ଯେଉଁମାନେ ତଳୁଆ ଅଞ୍ଚଳରେ ବସବାସ କରୁଛନ୍ତି, ଘରେ ଏବଂ ଶୌଚାଳୟ ମଧ୍ୟରେ ପାଣି ନ ପଶିବା ପାଇଁ ମୁଖ୍ୟ ଦ୍ୱାରରେ ଇଟା, ବାଲିବସ୍ତା ଆଦି ରଖିପାରିବେ ଏବଂ ଘଣ୍ଟା ପ୍ରତି 11 କିଲୋମିଟର ବେଗରେ ଘଡ଼ଘଡ଼ିର ସମ୍ଭାବନା ଅଛି। ସେଥିପାଇଁ ଘଡ଼ଘଡ଼ି ସମୟରେ ଅତ୍ୟାବଶ୍ୟକ ନହେଲେ ବାହାରକୁ ବାହାରନ୍ତୁ ନାହିଁ। ଏହି ସମୟରେ ବିଦ୍ୟୁତ ସରବରାହ ବନ୍ଦ ହେବାର ସମ୍ଭାବନା ରହିଅଛି, ଏଣୁ ଆପଣମାନେ ପାଣିକୁ ସଂରକ୍ଷଣ କରି ରଖନ୍ତୁ। ବିଶେଷ କରି ଭିନ୍ନକ୍ଷମ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ଏହି ସମୟରେ ଅଧିକ ସଜାଗ ରହିବ। ଆପଣମାନେ ବାହାରକୁ ବାହାରନ୍ତୁ ନାହିଁ। ଧନ୍ୟବାଦ ପ୍ରିୟ ଶ୍ରୋତା ବନ୍ଧୁ।